आकाशवाणी संवाद पढ़ुछंती आशुतोष पति। मुख्य संवाद, आतंकवादी विरोध लड़ाई में 140 कोटी भारतीयों सह विश्ववासी छिड़ा होती कहिले प्रधानमंत्री। आकाशवाणी मन की बात कार्यक्रम में एक पेड़ माँ के नाम अभियान 140 कोटी अधिक चारारोपण कर सूचना देले प्रधानमंत्री। कर्कट रोग चिकित्सा क्षेत्र में भारत बृहत चिकित्सा केन्द्र स्थापन एवं शीघ्र रोग चिह्नट को प्रोत्साहित करने क्षेत्र में कार्य करुवा कहिले स्वास्थ्यमंत्री जेपी नड्डा। विशिष्ट महाकाश वैज्ञानिक इसरोर पूर्वतन अध्यक्ष डॉक्टर के कस्तूरीरंगन अंतिम संस्कार संपन्न एवं आईपीएल प्रथम मैच में लखनऊ सुपर जायंट्स सम्मुखें 216 रन विजय लक्ष्य। पहलगाम आतंकवादी आक्रमण दोषी और षड्यंत्रकारी उचित जवाब दिया प्रधानमंत्री नरेन्द्र मोदी कहते। आकाशवाणी मन की बात कार्यक्रम में आज देशवासी संबोधन कर आक्रमण आतंकवाद पृष्ठपोषकों हताशा और भीरुता को दर्शाऊ से काश्मीर को पुणी थे ध्वंस करने को चाहती प्रधानमंत्री कहते। आतंकवाद विरुद्ध सबुठ बड़ शक्ति होशर एकता यह आह्वानर मुकाबला संकल्प को दृढ़ कर आवश्यकता उपर प्रधानमंत्री गुरुत्व देखते। आक्रमण घटन समग्र विश्व क्रमगत भाव समबेदना ज्ञापन करुछि। लड़ाई में 140 कोटी भारतीयों सह विश्ववासी छिड़ा होती बोली प्रधानमंत्री कहते। चलित मसने आर्यभट्ट उपग्रह उत्क्षेपणर 50 वर्ष पूर्ति पालन कर दृढ़ निष्ठाजुक्त 50 वर्षर यह यात्रा भारत को एक विश्व महाशक्ति परिणत कर चंद्रर दक्षिण मेरुरे पहुंचिबारे भारत प्रथम देश होइछि बोली प्रधानमंत्री कहिछन्ति। एक पेड़ माँ के नाम अभियान विषय में उल्लेख कर प्रधानमंत्री कहिछन्ति आसंता जून 5 तारीख में विश्व परिवेश दिवस पालन अवसर में यह अभियान को एक वर्ष पूरिब। यह अधीन 140 कोटी अधिक चारारोपण कर देश और विदेशर लोक यह अभियान में सामिल होइतिबारु प्रधानमंत्री खुशी व्यक्त करिछन्ति। केन्द्र आईन एवं न्यायमंत्री अर्जुन राम मेघवाल कहते आतंकवाद मूलोत्पाटन केन्द्र सरकार समस्त पदक्षेप ने पटना गणमाध्यम को श्री मेघवाल कहते पहलगाम आतंकवादी आक्रमण पर देश में गभर दुख और क्षोभ प्रकाश पाई निरीह पर्यटकों हत्या कर आतंकवादी दंडित होचात करक्ति और अनुष्ठान विरुद्ध दृष्टांतमूलक कार्यानुष्ठान ग्रहण हो प्रधानमंत्री नरेन्द्र मोदी पटना घोषणा कर श्री मेघवाल पहलगाम आतंकवादी आक्रमण नहीं आलोचना करने को आसंताकाली जम्मू काश्मीर विधानसभा स्वतंत्र अधिवेशन बस। एक दिनिकिया स्वतंत्र अधिवेशन में मृतकों प्रति श्रद्धांजलि ज्ञापन करा घटना संपर्क में आलोचना करा विधानसभा आतंकवादी आक्रमण घटना को दृढ़ निंदा कर एक संकल्प पारित कर सूचना अनुजाई संकल्प गृहीत होगा पूर्व विधानसभा घटना उपर प्राय 2 घंटा आलोचना होवार कार्यसूची स्थिर कर। केन्द्र स्वास्थ्यमंत्री जेपी नड्डा आज कहते कर्कट रोग चिकित्सा क्षेत्र में भारत बड़धरणर चिकित्सा केन्द्र स्थापन एवं शीघ्र रोग चिह्नट को प्रोत्साहित करने गुरुत्व देउछि। स्वीकृतिप्राप्त डाक्तरी पत्रिका दि लानसेट्र एक रिपोर्ट को आधार कर श्री नड्डा कहते भारत में 90% कर्कट रोग निर्णय होवार 30 दिन मध्य रोगी चिकित्सा आरंभ कर यह विश्वस्तर एक रेकर्ड बोली श्री नड्डा कहते। महाराष्ट्र छत्रपति संभाजी नगर स्थित सरकारी कर्कट डाक्तरखाना संप्रसारित कर्कट प्रतिष्ठान उद्घाटन एवं अत्याधुनिक ट्रू बीम यूनिट्र शुभारंभ अवसर में श्री नड्डा यह कहते नूतन ट्रू बीम व्यवस्था द्वारा कर्कट रोगी ठिक भाव रोग चिह्नट एवं प्रभावशाली चिकित्सा संभव हो। प्रधानमंत्री जन आरोग्य योजना अधीन 5 लाख टंका पर्यंत चिकित्सा खर्च सरकार बहन करुवा से कहते। आज सारा देश में 780 मेडिकल कॉलेज कार्य करुछि। डाक्तरी शिक्षा और स्वास्थ्य सेवा पई पांठीर अभाव जेपरी न हुए सेतिपई सरकार प्रतिश्रुतिबद्ध।
प्रधानमंत्री जन आरोग्य योजना में लगभग 1960 सर्जिकल इंटरवेंशन की हमने स्कोप उस 1960 में 219 पैकेजेस आर ओनली रिलेटेड टू कैंसर। यू कैन अंडरस्टैंड भारत के 60 करोड़ लोग उनके लिए 5 लाख रुपए की व्यवस्था जीवन अंत तक करने की व्यवस्था प्रधानमंत्री मोदी जी ने की है।
श्री नड्डा कहते समग्र भारत में 1,75,000 आयुष्मान आरोग्य मंदिर स्थापन करा जाएगी। ए केन्द्रगुड़िक कर्कट रोग ବିଶେଷକରି ମୁଖ ସ୍ତନ କର୍କଟ ରୋଗର ପ୍ରାରମ୍ଭିକ ସ୍କ୍ରିନିଂ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ପଞ୍ଚଦଶ ଅର୍ଥ ଆୟୋଗ ଅଧୀନରେ ସ୍ୱାସ୍ଥ୍ୟସେବା ପାଇଁ 7,000 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା ଶ୍ରୀ ନଡ୍ଡା କହିଛନ୍ତି। ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନା ମାଧ୍ୟମରେ 60 କୋଟି ନାଗରିକ ବିଶେଷକରି ବରିଷ୍ଠ ନାଗରିକମାନେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଉଛନ୍ତି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିଶିଷ୍ଟ ମହାକାଶ ବୈଜ୍ଞାନିକ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ତଥା ରାଜ୍ୟସଭା ସଦସ୍ୟ ଡକ୍ଟର କେ କସ୍ତୁରୀ ରଙ୍ଗନଙ୍କ ଅନ୍ତିମ ସଂସ୍କାର ବେଙ୍ଗାଲୁରୁଠାରେ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ କରାଯାଇଛି। ଗତକାଲି ନିଜ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ସ୍କୃତିରେ ବେଙ୍ଗାଲୁରୁସ୍ଥିତ ରମଣ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ରେ ଆୟୋଜିତ ସଭାରେ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି ନାରାୟଣଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ସ୍ୱର୍ଗତ ଡକ୍ଟର କେ କସ୍ତୁରୀ ରଙ୍ଗନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କ ନେତୃତ୍ୱରେ ଇସ୍ରୋ ଏକ ନୂତନ ପରିଚୟ ହାସଲ କରିଛି। ଦେଶରେ ନୂତନ ଜାତୀୟ ଶିକ୍ଷାନୀତି ପ୍ରଣୟନରେ ଡକ୍ଟର କସ୍ତୁରୀ ରଙ୍ଗନଙ୍କ ପ୍ରମୁଖ ଭୂମିକା ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଉତ୍ତରାଖଣ୍ଡର ସରକାର ବାର୍ଷିକ ଚାରିଧାମ ଏବଂ ହେମକୁଣ୍ଡ ସାହେବ ତୀର୍ଥଯାତ୍ରା ପାଇଁ ସ୍ୱାକ୍ଷର କରିଥିବା 77 ଜଣ ପାକିସ୍ତାନୀ ନାଗରିକଙ୍କ ପଞ୍ଜୀକରଣକୁ ବାତିଲ କରିଛନ୍ତି। ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ସତପାଲ ମହାରାଜ ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି। ପର୍ଯ୍ୟଟନ ଓ ଆତଙ୍କବାଦ ଏକାସାଙ୍ଗରେ ଚାଲିପାରିବ ନାହିଁ ବୋଲି ସରକାରଙ୍କ ଆଭିମୁଖ୍ୟକୁ ସ୍ୱଷ୍ଟ କରିଛନ୍ତି। ଇତିମଧ୍ୟରେ 185 ଦେଶର 25,000 ଅଧିକ ଅନ୍ତର୍ଜାତୀୟ ତୀର୍ଥଯାତ୍ରୀଙ୍କୁ ମିଶାଇ 22 ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଚାରିଧାମ ଯାତ୍ରା ପାଇଁ ଅନ୍ଲାଇନ୍ରେ ପଞ୍ଜୀକରଣ କରିଛନ୍ତି। ଆସନ୍ତାକାଲିଠାରୁ ରଥଯାତ୍ରା ପାଇଁ ଅଫ୍ଲାଇନ୍ ରେଜିଷ୍ଟ୍ରେସନ୍ ଆରମ୍ଭ ହେବାକୁ ଯାଉଛି। ତୀର୍ଥଯାତ୍ରୀଙ୍କ ସହାୟତା ପାଇଁ ହରିଦ୍ୱାର, ରିଷିକେଶ, ବିକାଶନଗର ଏବଂ ହରବଟପୁରରେ ଉତ୍ସର୍ଗୀକୃତ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମହାରାଜ ସୂଚନା ଦେଇଛନ୍ତି। ବାଂଲାଦେଶରେ ଆସନ୍ତା ନିର୍ବାଚନ ପ୍ରତିଶ୍ରୁତି ଦିଆଯାଇଥିବା ସମୟସୀମା ମଧ୍ୟରେ ନହେଲେ ସେଠାରେ ପୁଞ୍ଜିନିବେଶ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି ବୋଲି ଏକ ବେସରକାରୀ ସଂସ୍ଥା ସେଣ୍ଟର ଫର୍ ପଲିସି ଡାଇଲଗ୍ ପକ୍ଷରୁ ସତର୍କ କରିଦିଆଯାଇଛି। ଆଜି ଢାକାରେ ଆୟୋଜିତ ଆଲୋଚନାଚକ୍ରରେ ସଂସ୍ଥାର ବିଶିଷ୍ଟ ପ୍ରଫେସର ମୁସ୍ତାଫିଜୁର ରେହମାନ କହିଛନ୍ତି ଆଗାମୀ ନିର୍ବାଚନ ଠିକ୍ ସମୟରେ ନହେଲେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇପାରେ। ଏହାଦ୍ୱାରା ପୁଞ୍ଜିନିବେଶ ବାଧାପ୍ରାପ୍ତ ହେବ। ବାଂଲାଦେଶରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଏଫ୍ଡିଆଇ ପରିମାଣ ଅତ୍ୟନ୍ତ ନଗଣ୍ୟ ବୋଲି ଡକ୍ଟର ରେହମାନ କହିଛନ୍ତି। ଭିଏତନାମରେ ଏଫ୍ଡିଆଇ ଏବେ 360 ବିଲିୟନ୍ ଡଲାର ଥିବାବେଳେ ବାଂଲାଦେଶରେ ଏହାର ପରିମାଣ ମାତ୍ର 22 ବିଲିୟନ୍ ଡଲାର ବୋଲି ଡକ୍ଟର ରେହମାନ କହିଛନ୍ତି। ଉଗାଣ୍ଡାରେ ଇବୋଲା ସୁଦାନ ଭୂତାଣୁ ରୋଗ ସଂକ୍ରମଣ ଶେଷ ହୋଇଥିବା ସେଠାକାର ସରକାର ସୂଚନା ଦେଇଛନ୍ତି। ଗତ 42 ଦିନ ମଧ୍ୟରେ କୌଣସି ନୂତନ ରୋଗୀ ଚିହ୍ନଟ ହୋଇନଥିବା କୁହାଯାଇଛି। ରାଜଧାନୀ କାମ୍ପାଲାରେ ଏହି ଭୂତାଣୁରୁ ଚିହ୍ନଟ ହେବାର 3 ମାସରୁ କମ୍ ସମୟ ମଧ୍ୟରେ ଏହି ଘୋଷଣା କରାଯାଇଛି। ଉଗାଣ୍ଡାର ସ୍ୱାସ୍ଥ୍ୟମନ୍ତ୍ରୀ ରୁଥ୍ ଆସେଙ୍ଗ ଇବୋଲା ପ୍ରଭାବିତ ପୂର୍ବାଞ୍ଚଳ ସହର ଏମ୍ବାଲାରେ ଏହି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶାବଳୀ ଅନୁଯାୟୀ ଇବୋଲା ପ୍ରଭାବିତ ଅଞ୍ଚଳରେ 42 ଦିନ ମଧ୍ୟରେ ନୂତନ ରୋଗୀ ଚିହ୍ନଟ ନହେଲେ ସମ୍ପୃକ୍ତ ଅଞ୍ଚଳ ବା ଦେଶକୁ ରୋଗମୁକ୍ତ ଘୋଷଣା କରାଯାଇଥାଏ। କାମ୍ପାଲାରେ ଜଣେ 32 ବର୍ଷୀୟ ନର୍ସଙ୍କ ମୃତ୍ୟୁ ପରେ ଚଳିତ ବର୍ଷ January 30 ଉଗାଣ୍ଡାରେ ଇବୋଲା ମହାମାରୀ ଘୋଷଣା କରାଯାଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଉଗାଣ୍ଡାରେ ସଂକ୍ରମଣ ଶେଷ ହୋଇଥିଲେ ମଧ୍ୟ ସେଠାରେ ସୁରକ୍ଷା ଓ ପ୍ରତିକାର ବ୍ୟବସ୍ଥା ଜାରି ରହିବ। ପୂର୍ବତନ ସେନାବାହିନୀ ଉପମୁଖ୍ୟ ତଥା ବମ୍ବେ ସାର୍ପସ୍ର କର୍ଣ୍ଣେଲ କମାଣ୍ଡାଣ୍ଟ ଲେଫ୍ଟନାଣ୍ଟ ଜେନେରାଲ ଏସ୍ ପଟ୍ଟାଭିରମନଙ୍କ ଦେହାନ୍ତ ହୋଇଛି। ନୀଳଗିରି ଜିଲ୍ଲାର ୱେଲିଂଟନ୍ ମିଲିଟାରୀ ହସ୍ପିଟାଲରେ ଶ୍ରୀ ପଟ୍ଟାଭିରମନଙ୍କ ଗତକାଲି ପରଲୋକ ହୋଇଥିଲା। ଆଜି ସମ୍ପୂର୍ଣ୍ଣ ସେନା ସମ୍ମାନ ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯାଉଛି। ଅପରାହ୍ନ 3:30 ମୁମ୍ବାଇରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆରମ୍ଭ ହୋଇଥିବା ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ଦଳ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁମ୍ବାଇ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ବିନିମୟରେ 215 ରନ୍ ସଂଗ୍ରହ କରିଛି। ଆଉ ଅଳ୍ପ ସମୟ ପରେ ଦିଲ୍ଲୀରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ, ଆତଙ୍କବାଦୀ ବିରୋଧ ଲଢ଼େଇରେ 140 କୋଟି ଭାରତୀୟଙ୍କ ସହ ବିଶ୍ୱବାସୀ ଛିଡ଼ା ହୋଇଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ବିଶିଷ୍ଟ ମହାକାଶ ବୈଜ୍ଞାନିକ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡକ୍ଟର କେ କସ୍ତୁରୀ ରଙ୍ଗନଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ଏବଂ ଆଇପିଏଲ୍ର ପ୍ରଥମ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ସମ୍ମୁଖରେ 216 ରନ୍ର ବିଜୟ ଲକ୍ଷ୍ୟ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।